ओम शांति ओम शांति ओम शांति। बाबंकर दिव्य महावाक्य 18 अगस्त 2026 प्रातः मुरली पापदाता मधुबन। बाबा कहते मीठे बच्चे सुनाशुणी कथा उपरे विश्वास कर नहीं। जदि केही उल्टा सीधा कथा सुनाउथंते तेबे गोटे कानरे सुने अन्य कानरे बाहर करी दियो। आजिर प्रश्न, ज्ञानर खुशीरे रहुथिबा संतान मानंकर चिन्ह बा लक्षण कण होइथिबो? उत्तररे अछि, सेमाने पुरुणा कर्मभोगर हिसाब किताबकु ज्ञानर खुशीरे मर्ज अर्थात सहन करिजिबे। ज्ञानर खुशीरे दुख कष्ट दुखर दुनिया ही भूली होइ जाइथाए, बुद्धिरे रहिथाए एबे तो आमे खुशीर दुनिया को जाउछु। रावण ही अभिशाप दे दुखी करी देछि। वर्तमान बाबा आसिछंती सेही दुख कष्टर दुनिया रो बाहर करी खुशीर दुनिया को नै जिबा पाई। गीत अछि, तुम्हे पाके हमने जहान पालिया, जमीन तो क्या सारा आसमान पालिया। ओम शांति। मधुर आत्मिक संतान माने गीत सुनिले निश्चय पिला माने रोमांचित हेबा उचित। कारण गायन रहिछि खुशी परी खुराक बा भोजन नाही। एबे तुम समस्त आत्मिक संतान माननको अविनाशी बाबा मिलिछंती। अविनाशी बाबा तो जणे ही अटंती ओ पिला माने जानिछंती जे जेबे अन्य माने संतान हेबे तांकर मध्य लोम टांकुरी उठिब। तुमे जानिछ आमर राज्य थिला पुणि हराइलु, एबे पुनर्बार राज्य नेउछु। भारतवासी मानंक निमन्ते एहा खुशी खबर अटे ना, किंतु जेतेबेले भल भाबरे सुनिबे एवं बुझिबे वास्तवरे एहा खुशीर कथा अटे ना। कल्प कल्प धरि बाबा आसुछंती। बाबांको जन्म वृतांतर मध्य एहिठारे गायन रहिछि। जहाँ सबु पर्व पालन हेउछि ताहा वर्तमान समयर अटे। बाबा से तुमको बहुत सहज रास्ता बताई छंती। मनुष्य मानंकर अनेक प्रकारर दुख रहिछि, एठारे ज्ञानर खुशीरे सेही दुख कष्ट सबु दूरीभूत होइ जाउछि। जेपरी कोनोसी रोग ठीक हेबा अवस्था को आसिले समस्ते खुशी होई थांती, रोग आदि दुखर कथा जेपरी भूली होई जाई थांती। बाप घर सासु घर मित्र संबंधी समस्ते खुशी होई जाई थांती। तुमे जानिछो आमे समस्ते विश्वर मालिक थिलो, पुणि रावण अभिशाप देला, एहा हेउछि दुख कष्टर दुनिया। पुणि काली हेब खुशीर दुनिया। खुशीर दुनिया को मने रखी दुखर दुनिया आदि को भूली जीवा दरकार। एहा तम प्रधान दुनिया अटे। भिन्न भिन्न प्रकारर कर्मभोग रहिछि, अबला मानंक उपरे मध्य केते अत्याचार हेउछि, अनेक प्रकारर विघ्न आसुछि। एही विघ्न कर्मभोगर दिन आउ अल्प समय रहिछि। बाबा धैर्य देउछन्ति, आउ अल्प दिन रहिछि। कल्प पूर्वरु मध्य होइथिला कर्मभोगर हिसाब किताब चुक्त करिबाकु हेब। खुशीरे ए सबु सहन करि चाल, बस बाबा ओ संपत्ति को मने पकाइ चाल। ओलटा सीधा कोनोसी काम कर नाही, नचित आहुरी दंड मिलिब, पदभ्रष्ट होइजिब। पिला मानंकर काम हेउछि एकमात्र बाबांको मने पकाइबा। बाबा कहुछंती मते मने पकाइबे तुमर विकर्म विनाश होइजिब, हिसाब किताब चुक्त होइजिब। बाकी अल्प समय रहिछि, हिसाब किताब चुक्त करि चालो। कारण तुमे अंध मानंकर सहारा अट, तुमे भी बाबांको मने पकाओ, अन्य मानंकु मध्य रास्ता बताओ। विघ्न बहुत आसिब, जेते संभव समस्तंकु एही कथा बुझाओ जे बाबांको मने पकाओ। एही शब्द मध्य प्रसिद्ध मन मना भव, अर्थात हे आत्मा मने ମୋତେ ମନେ ପକାଇଲେ ତୁମର ଅତୀତର ସମସ୍ତ ବିକର୍ମ ଭସ୍ମ ହୋଇଯିବ। ଏଥିରେ କୌଣସି ଦ୍ୱନ୍ଦ୍ୱର କଥା ନାହିଁ। କେବଳ ଏକ ବାବାଙ୍କୁ ମନେ ପକାଇଲେ ତୁମ ପ୍ରଧାନରୁ ସତ ପ୍ରଧାନ ହୋଇଯିବ। ତୁମେ ଜାଣିଛ ଆମେ 84 ଜନ୍ମର ଚକ୍ର ଲଗାଇଛୁ। ଏହି ଚକ୍ରରେ ଘୁରି ଚାଲିଛୁ, ପୁଣି ଘୁରିବୁ ମଧ୍ୟ। ଏହା ହେଲା ପୁରୁଣା ଦୁନିଆ, ପୁରୁଣା ଶରୀର। ଏହାକୁ ଭୁଲିଯିବାକୁ ହେବ। ଏହା ହେଉଛି ଆତ୍ମାମାନଙ୍କର ବେହଦ୍ର ସନ୍ନ୍ୟାସ। ସେମାନଙ୍କର ହେଲା ସାଂସାରିକ ସନ୍ନ୍ୟାସ, ଘରଦ୍ୱାର ଛାଡ଼ି ଚାଲିଯାଆନ୍ତି। ତାଙ୍କର ମଧ୍ୟ ଡ୍ରାମାରେ ଅଭିନୟ ରହିଛି। ପୁଣି ଏହିପରି ହେବ, ସେକେଣ୍ଡ ପରେ ସେକେଣ୍ଡ ଯାହା ବିତିଗଲା ତାହା ଡ୍ରାମା, ପୁଣି ସେହି ଡ୍ରାମାର ପୁନରାବୃତ୍ତି ହେବ। ଶାସ୍ତ୍ର ସବୁ ଭକ୍ତି ମାର୍ଗର ପୁସ୍ତକ ଅଟେ। ଭକ୍ତି ପରେ ଜ୍ଞାନ, ସିଢ଼ିର ଚିତ୍ର କାହାକୁ ବି ବୁଝାଇବା ବହୁତ ସହଜ ଅଟେ। ମୁଖ୍ୟ ଚିତ୍ର ନିଜ ଘରେ ମଧ୍ୟ ରଖିପାରିବ। ତ୍ରିମୂର୍ତ୍ତି ମଧ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଟେ। ଉପରେ ଶିବ ବାବା ଅଛନ୍ତି, ବ୍ରହ୍ମା ବିଷ୍ଣୁ ଶଙ୍କର ମଧ୍ୟ ସୂକ୍ଷ୍ମ ବତନ ବାସୀ। ପୁଣି ଉଚ୍ଚରୁ ଉଚ୍ଚ ସର୍ବୋଚ୍ଚ ଭଗବାନ ଅଟନ୍ତି। ପିଲାମାନେ ମଧ୍ୟ ବୁଝୁଛନ୍ତି, ଯେଉଁଠି ବାବା ରହୁଛନ୍ତି ତାହା ଆମ ଆତ୍ମାମାନଙ୍କର ନିବାସ ସ୍ଥାନ, ଯାହାକୁ ନିର୍ବାଣ ଧାମ କୁହ ଅଥବା ଶାନ୍ତିଧାମ କୁହ ସମାନ କଥା। ଶାନ୍ତିଧାମ ନାମ ସଠିକ ଅର୍ଥ ବା ନିର୍ବାଣ ଧାମ, ଅର୍ଥାତ୍ ବାଣୀରୁ ଉର୍ଦ୍ଧ ଧାମ, ତାହା ତ ଶାନ୍ତିଧାମ ହୋଇଗଲା, ତାହା ଶାନ୍ତିଧାମ ଅଟେ। ପୁଣି ରହିଛି ସୁଖ ଓ ଶାନ୍ତି ସମ୍ପତ୍ତି ଧାମ, ପୁନର୍ବାର ହୋଇଥାଏ ଦୁଃଖ ଓ ଅଶାନ୍ତି ଧାମ। ଦୁଃଖ ଧାମରେ ତ ଅସରନ୍ତି ସମ୍ପତ୍ତି ରହିଛି, ଆଜି କ'ଣ ଅଛି କାଲି କ'ଣ ହେବ। ଆଜି କଳିଯୁଗର ଶେଷ ସମୟ, କାଲି ହେବ ସତ୍ୟଯୁଗର ଆଦି। ରାତି ଦିନର ପାର୍ଥକ୍ୟ ରହିଛି। କହନ୍ତି ମଧ୍ୟ ବ୍ରହ୍ମା ଓ ବ୍ରହ୍ମାମୁଖ ବଂଶାବଳୀ, ବ୍ରାହ୍ମଣମାନଙ୍କର ଦିନ ଓ ରାତି। ଦିନରେ ଅଛନ୍ତି ଦେବତାମାନେ, ରାତ୍ରିରେ ଶୂଦ୍ର ଅଛନ୍ତି, ମଝିରେ ତୁମେ ବ୍ରାହ୍ମଣ ଅଛ। ଏ ସଙ୍ଗମ ଯୁଗ ବିଷୟରେ କେହି ଜାଣିନାହାନ୍ତି। ମନୁଷ୍ୟ ତ ବିଲକୁଲ ସମ୍ପୂର୍ଣ୍ଣ ଘୋର ଅନ୍ଧକାରରେ ଅଛନ୍ତି। ତେଣୁ ସେମାନଙ୍କୁ ଉଜ୍ଜଳ ଆଲୋକକୁ ଆଣିବା ତୁମ ସନ୍ତାନମାନଙ୍କର କର୍ତ୍ତବ୍ୟ। ଏବେ ସମ୍ମୁଖରେ ସେହି ମହାଭାରତ ଲଢ଼ାଇ ରହିଛି, ଗାୟନ ମଧ୍ୟ କରାଯାଏ। ବିନାଶ କାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତି, ବିନାଶ କାଳେ ପ୍ରୀତ ବୁଦ୍ଧି ବିଜୟନ୍ତି। ତୁମେ ପିଲାମାନେ ଜାଣିଛ, ବାବା ଆମକୁ ପୁନର୍ବାର ସେହି ରାଜତ୍ୱ ଦେଉଛନ୍ତି। ଆମଠୁ ସେହି ରାଜତ୍ୱ କେହି ଛଡ଼ାଇ ନେଇପାରିବେ ନାହିଁ। ରାବଣର ପ୍ରବେଶତା ତ ଦ୍ୱାପରରୁ ହେବ। ରାବଣ ଆମର ରାଜତ୍ୱ ଛଡ଼ାଇ ନେଇଛି, ଯାହାକୁ ଶତ୍ରୁ ବୋଲି ହିଁ ଭାବ, କାରଣ ଶତ୍ରୁର ପୁତଳିକା ତିଆରି କରି ଜଳାଇଥାନ୍ତି। ଇଏ ବହୁତ ପୁରୁଣା ଶତ୍ରୁ ହେଉଛନ୍ତି ମଧ୍ୟ ରାବଣ ରାଜ୍ୟ, କିନ୍ତୁ କାହାରି ବୁଦ୍ଧିରେ ଆସୁନାହିଁ। ତେଣୁ ଘୋର ଅନ୍ଧକାର କୁହାଯିବ ନା। ଅବିନାଶୀ ବାବା ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ଜ୍ଞାନଦାତା ଦିବ୍ୟଚକ୍ଷୁ ବିଧାତା କୁହାଯାଏ। ଏବେ ତୁମ ଆତ୍ମାମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ଏହା ପୂର୍ବରୁ ତ କିଛି ହେଲେ ଜାଣିନଥିଲ, ଏବେ ସବୁ ଜାଣିଗଲଣି। ବାବା ଜ୍ଞାନର ସାଗର ହୋଇଥିବାରୁ ନିଶ୍ଚୟ ଜ୍ଞାନ ଶୁଣାଇବେ ନା। ଜ୍ଞାନ ଶୁଣାଇବା ବିନା ସିଦ୍ଧ ବା ପ୍ରମାଣ କିପରି ହେବ? ତୁମେ ଦେଖୁଛ ବାବା ଜ୍ଞାନ ଶୁଣାଉଛନ୍ତି, ଯେଉଁ ଜ୍ଞାନ ଦ୍ୱାରା ପୁଣି ଅଧାକଳ୍ପ ସଦ୍ଗତି ହୋଇଥାଏ। ଭକ୍ତି ମଧ୍ୟ ଅଧାକଳ୍ପ ପାଇଁ ଚାଲିବ, ଜ୍ଞାନ ଦ୍ୱାରା ସଦ୍ଗତି ସଙ୍ଗମରେ ହିଁ ହୋଇଥାଏ। ପିଲାମାନଙ୍କର କୌଣସି କଥା ଲୁଚି ପାରିବ ନାହିଁ। ବାବା କହୁଛନ୍ତି କୌଣସି ଖରାପ କାମ ହୋଇଗଲେ ବାବାଙ୍କୁ କହିଦିଅ। ବାବା ଜାଣିଛନ୍ତି ଅନେକଙ୍କ ଦ୍ୱାରା ଭୁଲ କାର୍ଯ୍ୟ ହୋଇଯାଉଛି। ରାବଣ ରାଜ୍ୟ ଅଟେ ନା, ମାୟା ଚାପୁଡ଼ା ମାରୁଛି, କିନ୍ତୁ ବହୁତ ଲୁଚାଉଛନ୍ତି। ବାବା କହୁଛନ୍ତି କୌଣସି ଭୁଲ ହୋଇଗଲେ ତୁରନ୍ତ କହିଦେବା ଦ୍ୱାରା ଭବିଷ୍ୟତ ପାଇଁ ଯୁକ୍ତି ମିଳିବ, ନଚେତ ବୁଦ୍ଧି ହୋଇଚାଲିବ, ନଚେତ ବୃଦ୍ଧି ହୋଇଚାଲିବ। କାମ ବିକାର ମହାଶତ୍ରୁ ଅଟେ। ବାବାଙ୍କୁ ଲେଖୁଛନ୍ତି ବାବା, ମାୟାର ବହୁତ ଅପୋଜିସନ ବା ବାଧା ଆସୁଛି, ସର୍ବଦା ତ କାହାର ଯୋଗ ରହୁନାହିଁ ଯେ ମାୟାଠାରୁ ରକ୍ଷା ପାଇଯିବେ। ଦେହ ଅଭିମାନ ବହୁତ ଆସୁଛି, ଅନେକ ଅଛନ୍ତି ଯେ ମାୟାର ଚାପୁଡ଼ା ଖାଉଛନ୍ତି। ବାବାଙ୍କ ପାଖକୁ ତ ସବୁଆଡୁ ସମାଚାର ଆସୁଛି ନା, ଖବରକାଗଜରେ ଓଲଟା ସିଧା ମଧ୍ୟ ଲେଖିଦେଉଛନ୍ତି। ଆଜିକାଲି ମନୁଷ୍ୟ କେତେ ପ୍ରକାରର ଲେଖିଦେଇପାରିବେ ନା, ତମ ପ୍ରଧାନ ଅଟନ୍ତି ନା। ବ୍ୟାସଙ୍କର ରଜବୁଦ୍ଧି ଥିବା ସମୟରେ କଣ କଣ ସବୁ ବସି ଲେଖିଦେଇଛନ୍ତି। ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଶୁଣାଶୁଣି କଥାରେ ଏବେ ହେଲେ ବିଶ୍ୱାସ କରି ବିଗିଡ଼ି ଯାଅ ନାହିଁ। ଅମୁକ ଏପରି କହିଲା, ଏପରି କହିଲା, ମୁଣ୍ଡ ଖରାପ ହୋଇଯାଉଛି। ବୁଝୁନାହାନ୍ତି ଯେ ତମ ପ୍ରଧାନ ଦୁନିଆ ଅଟେ, ମାୟା ଅଧୋଗତି କରାଇବାକୁ ଚେଷ୍ଟା କରିବ। କେହି ମିଛ କଥା ଶୁଣାଇଲେ ଗୋଟିଏ କାନରେ ଶୁଣି ଆରପଟେ ବାହାର କରିଦିଅ, ଅନ୍ୟମାନଙ୍କୁ ମଧ୍ୟ ଏହି ସନ୍ଦେଶ ଦେଇଚାଲ। ବାବା କହୁଛନ୍ତି, ମୁଁ ସନ୍ଦେଶ ନେଇ ଆସିଛି। ହେ ଆତ୍ମାମାନେ, ବର୍ତ୍ତମାନ ଶ୍ରୀମତ୍ରେ ଚାଲ, ମୋର ସନ୍ଦେଶ ଶୁଣ, କେବଳ ମତେ ମନେ ପକାଅ। ଯିଏ ମନେ ପକାଇବେ ସେ ନିଜର ହିଁ କଲ୍ୟାଣ କରିବେ। ଆତ୍ମାକୁ ହିଁ ମନେ ପକାଇବାକୁ ପଡ଼ିବ, ଆତ୍ମା ହିଁ ଭୁଲି ଯାଇଛି। ଏବେ ବାବାଙ୍କର ଶ୍ରୀମତ୍ ମିଳୁଛି, ଏଥିରେ ଆଶୀର୍ବାଦ ଅଥବା କୃପା ଆଦି କିଛି ବି ମାଗିବାର ନାହିଁ। କେବଳ ବାବାଙ୍କୁ ମନେ ପକାଇବାକୁ ପଡ଼ିବ, ଆଉ କୌଣସି କଥା ପଚାରିବାର ବା କରିବାର ଆବଶ୍ୟକତା ନାହିଁ। ସୃଷ୍ଟିର ଚକ୍ର କିପରି ଘୁରୁଛି ଏ କଥା ତ ଶୁଣିଲ, ଏଥିରେ ଯୁକ୍ତିତର୍କର କୌଣସି କଥା ନାହିଁ। ଘୋର ଅନ୍ଧକାରରେ ହିଁ ବାବା ଆସିଥାନ୍ତି, ସେଥିପାଇଁ ଶିବରାତ୍ରି ପାଳନ କରିଥାନ୍ତି। କୃଷ୍ଣଙ୍କର ଜନ୍ମ ମଧ୍ୟ ରାତ୍ରିରେ ପାଳନ କରିଥାନ୍ତି। ରାତିରେ କ୍ଷୀରି ପୁରୀ ଆଦି ମନ୍ଦିରରେ ହୋଇଥାଏ, ଶିବଙ୍କ ନିମନ୍ତେ କଣ ତିଆରି କରିବେ, ସେ ତ ନିରାକାର ଅଟନ୍ତି, କେହି ଜାଣି ହିଁ ନାହାନ୍ତି। ବାବା କେତେବେଳେ ଆସୁଛନ୍ତି ଓ କିପରି ଚାଲି ଯାଉଛନ୍ତି, ସର୍ବତା ତ ସବାରି କରୁନାହାନ୍ତି, ଆସିବେ ପୁଣି ଚାଲିଯିବେ। ଏବେ ତୁମେ ଜାଣିଛ ଆମେ ଶିବ ବାବାଙ୍କର ନାତି ଅଟୁ, ସମ୍ପତ୍ତି ତାଙ୍କଠାରୁ ମିଳୁଛି, ବ୍ରହ୍ମାଙ୍କୁ ମଧ୍ୟ ତାଙ୍କଠାରୁ ସମ୍ପତ୍ତି ମିଳୁଛି। ଇଏ ବ୍ରହ୍ମା ତ ମନୁଷ୍ୟ ଅଟନ୍ତି ନା, ସଦ୍ଗତିରେ ପ୍ରଥମ ନମ୍ବର ରହିଛି ଶ୍ରୀକୃଷ୍ଣଙ୍କର। ଇଏ ସମସ୍ତଙ୍କର ସ୍ନେହୀ ଅଟନ୍ତି, କାହିଁକିନା ସତୋ ପ୍ରଧାନ ବାଲ୍ୟାବସ୍ଥା ଅଟେ ନା। ଟିକିଏ ତ ବଡ଼ ହେଲେ ତାଙ୍କୁ ସତୋଗୁଣୀ କୁହାଯିବ, ପୁଣି ରଜଗୁଣୀ ତମଗୁଣୀ ଅବସ୍ଥା। ଶ୍ରୀକୃଷ୍ଣ ରାଧା ହିଁ ଲକ୍ଷ୍ମୀ ନାରାୟଣ ହେଉଛନ୍ତି, ଯାହାଙ୍କୁ ବାବା ଜ୍ଞାନ ଦେଇଥିଲେ ତାଙ୍କୁ ହିଁ ଦେବେ। ଭାରତରେ ହିଁ ଦେବୀ ଦେବତାମାନେ ଜନ୍ମ ନେଇ ଯାଇଛନ୍ତି, ତେଣୁ ମନ୍ଦିର ମଧ୍ୟ ଭାରତରେ ବହୁତ ଅଛି। ଖ୍ରୀଷ୍ଟିଆନମାନଙ୍କ ଚର୍ଚ୍ଚରେ ଖ୍ରୀଷ୍ଟ ହିଁ ଖ୍ରୀଷ୍ଟଙ୍କ ଚିତ୍ର ଦେଖିବ। ଦେବତାମାନଙ୍କର କେତେ ଢେର ମନ୍ଦିର ରହିଛି। ବାବା ଆସିଛନ୍ତି ଆମକୁ ମନୁଷ୍ୟରୁ ଦେବତା କରାଇବା ପାଇଁ ଅଥବା ଭାରତକୁ ସ୍ୱର୍ଗ କରିବା ପାଇଁ। ଆମେ ବାବାଙ୍କୁ ମନେ ପକାଇ ପାବନ ହେଉଛୁ, ବାବାଙ୍କ ସହିତ ମଧ୍ୟ ଭାରତକୁ ସ୍ୱର୍ଗ କରୁଛୁ। ଯେପରି ଆମେ ବାବାଙ୍କ ସାଥିରେ ଆସିଛୁ, ଭକ୍ତି ମାର୍ଗରେ ଦେବତାମାନଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ତିଆରି କରିବାରେ କେତେ ଖର୍ଚ୍ଚ କରିଥାନ୍ତି, ଉତ୍ପତ୍ତି କରି ପାଳନ କରି ପୁଣି ବିନାଶ କରିଦେଇଥାନ୍ତି, ନଅ ଦିନ ଭିତରେ ହିଁ ପାଣିରେ ବୁଡ଼ାଇ ଦେଇଥାନ୍ତି। ମୂର୍ତ୍ତିମାନଙ୍କ ପ୍ରତି ବହୁତ ସ୍ନେହ ରହିଥାଏ। କଲିକତାରେ ନବରାତ୍ରି ବହୁତ ପାଳନ କରିଥାନ୍ତି। ଏହିସବୁ କଥା ଏବେ ଆଶ୍ଚର୍ଯ୍ୟ ଲାଗୁଛି, ଆଗରୁ ଆମେ ମଧ୍ୟ ଏହିପରି ଅଭିନୟ କରୁଥିଲୁ, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲୁ, କେତେ ଅନ୍ଧଶ୍ରଦ୍ଧା ରହିଛି, ରାମାୟଣ ପ୍ରତି କେତେ ପ୍ରେମ ରହିଛି, କଥା ଶୁଣି ଆଖିରୁ ଲୁହ ବୁହାଇଥାନ୍ତି। ଏସବୁ ହେଲା ଭକ୍ତି ମାର୍ଗ, ଏହାଦ୍ୱାରା କିଛି ଲାଭ ହୁଏ ନାହିଁ। ବାବା ଏବେ ଆମକୁ କେତେ ବୁଦ୍ଧିମାନ କରାଉଛନ୍ତି, ଏହିସବୁ କଥା ଶୁଣି ପୁଣି ଏଇଠାରେ ହିଁ ଭୁଲି ଯାଅ ନାହିଁ, ସବୁ କଥା ମନେ ପକାଅ, ପୁରା ସଜାଗ ହୋଇଯାଅ, ନିଜକୁ ଆତ୍ମା ଭାବି ଦେହ ସହିତ ଯାହା କିଛି ଦେଖୁଛ ସବୁ ଭୁଲି ଯାଅ। ଏସବୁ କବର ସ୍ଥାନ ଅଟେ, ଦିଲ୍ଲୀର ବିର୍ଲା ମନ୍ଦିରରେ ଲେଖାଯାଇଛି ଭାରତ ପରିସ୍ଥାନ ଥିଲା, ଯାହାକୁ ଧର୍ମରାଜ ସ୍ଥାପନ କରିଥିଲେ। ଏବେ ତୁମେ ପିଲାମାନେ ଜାଣୁଛ ଏ ଦୁନିଆ କବରସ୍ଥାନ ହେବ। ବାବା କହୁଛନ୍ତି, ସମସ୍ତେ କାମବିକାର ରୂପକ ଚିତାଗ୍ନି ଉପରେ ବସି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଛନ୍ତି, क्रोधकु चिताग्नि कुहाजाए नाही। काम विकार को चिताग्नि कुहाजाए। एथिरे मध्य हल्का ओ सेमी नसा रही थाए। पिला मानंको ही बाबा बसी बुझाउछंती। घरे जदि कोनोसी संतान कुपुत्र होइथिबो तेबे कहिथांती ए बापार इज्जत महत नष्ट करूछि। पितांको इज्जत जाय थाए ना। बेहद्र बाबा मध्य कहुछंती तुमे कला मुह करूथिबारो जो माने ब्राह्मण कुलभूषण देवता हेउछंती तंकर नाम बदनाम करूछ। तुमे पिला माने जानिछ मो पवित्रतार शक्ति द्वारा ही भारत को पुनर्बार श्रेष्ठाचारी दैवी राज्य कराउछि। तुम निमन्ते एहा साधारण कथा अटे। देखुछ महाभारत लढाई मध्य दंडायमान। एहा द्वारा ही स्वर्गर द्वार खोलिबो। शास्त्रे महाभारत लढाई देखाई चंती किन तापरे कण हैला एकथा देखाई नहंती। कहि देउछंती प्रलय होइगला। गोटिए पटे कृष्णंकर माता गर्भरु जन्म देखाउछंती अन्य पटे पुणी कहउछंती अस्वस्थ पत्ररे अंगुठी चुचुमी चुचुमी आसिले किछि हेले बुझु नहंती। सेठारे तो गर्भ महलरे अति आराम रे रहिबे। बाकी सागर रे पत्र उपरे कण भासी आसी पारिबे एहा असंभव अटे। तेबे सबु ड्रामा तयारी होईछि जहाको तुमे माने जानिछ। प्रतिकल्परे एही परी होइथाए। बे पिला मानंको निजर कल्याण करिबा सहित अन्य मानंकर मध्य कल्याण करिबा उचित। एहा हेउछि मूल कथा। बाबा तो स्वर्गर रचयिता अटंती। तंको स्वर्गीय ईश्वर पिता कहा जाउछि। तेणु आमे संतान माने स्वर्गर मालिक हेबा दरकार। शिव जयंती मध्य भारतर ही पालन करुछंती। तो निश्चय भारत को किछि देइथिबे। एबे तुमको स्वर्गर बादशाही देउछंती। बाबा ही हेउछंती सद्गति दाता ज्ञानर सागर। बाबा ही आसी ज्ञान देउछंती। एबे बाबा तुमको ज्ञान देउछंती। 5000 वर्ष परे पुनर्बार एही ठाकु ही आसिबे। पिलामानंकर निश्चय अछि जेउ माने एही ब्राह्मण कुलर होइथिबे सेही माने आसिबे। अच्छा मीठा मीठा सिखिलथे संतान मानंक प्रति मात पिता बाप दादंकर मधुर स्नेह भरा स्मृति एवं सुप्रभात। आत्मिक पितांकर आत्मिक संतान मानंकु नमस्ते। आम समस्त आत्मिक संतान मानंकर आत्मिक पितांकु नमस्ते नमस्ते नमस्ते। आजिर धारणा पई मुख्य सारांश। प्रथम नंबर श्रीमत आधार रे निजर एवं अन्य मानंकर कल्याण करिबाकु हेब। जदि केही किछि मिछ कथा सुनांती तेबे सुणी न सुनिला परी रहिबा उचित। सेथिरे रागिजिबा अनुचित। द्वितीय नंबर केबे हेले बि देवता हेउथिबा ब्राह्मण कुलभूषणंकर नाम बदनाम न हेउ एहार ध्यान रखिबा उचित। कोनोसी प्रकारर ओलटा कर्म केबे हेले करिबार नाही। पूर्वर हिसाब किताब को चुक्त करिबार अछि। आजिर वरदान निशा एवं निशाना अर्थात लक्ष्यर स्मृति द्वारा सर्वकर्मेन्द्रिय गुड़िक श्रृंखलित भाव चलाउथिबा मुकुट तथा सिंहासन अधिकारी भव। विस्तार रे अछि संगम जुगरे बापदादांक द्वारा सबु पिलांकु मुकुट एवं सिंहासन प्राप्त हेउछि। पवित्रतार मध्य मुकुट मिलुछि एवं सेवार दायित्वर मध्य मुकुट मिलुछि। अकाल सिंहासन मध्य मिलुछि। हृदय सिंहासन मध्य मिलुछि। जेतेबेले एही भले डबल मुकुट एवं डबल सिंहासन अधिकारी होइ जाउछ सेतेबेले एहार निशा एवं निशाना अर्थात ब्राह्मण जीवनर लक्ष्य स्वत ही स्मृति रे रहुछि। तापरे एही सब कर्मेन्द्रिय गुड़िक हाँ जी करिथांती। जो माने निजर मुकुट को तथा सिंहासन को छाड़ी दियंती सेमानंकर आदेश को कोनोसी भी कर्मेन्द्रिय रूपक कर्मचारी मानंती नाही। आजर स्लोगान अछि दुर्बल संकल्प गुड़िक ही प्रसन्नचित परिवर्ते प्रश्नचित करि देइथांती। अव्यक्त इशारा अपवित्रतार बीज को मध्य समाप्त करी संपूर्ण स्वच्छ अर्थात पवित्र हुअ। डिटेल्स रे अछि ईश्वरीय सेवार बड़रु बड़ पुण्य हेला पवित्रतार दान देबा, निजे पवित्र हेबा एवं अन्य मानंको पवित्र करिबा ही पुण्य आत्मा हेबा। काहिंकिना कोनोसी आत्मा को आत्मघात महापापरु रक्षा करुछ। अपवित्रता आत्मघात अटे, पवित्रता जीवदान अटे। अच्छा, ओम शांति।